ବିଶିଷ୍ଟ ଔପନ୍ୟାସିକ ଗାଳ୍ପିକ କାହ୍ନୁଚରଣ ମହାନ୍ତଙ୍କର ମୁଣ୍ଡି ସାହାଡ଼ା। ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟିଏ, ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର, ତେଣିକି ଦାଣ୍ଡ। ଛୋଟ ଗାଁଟିର ନାମ ବିକ୍ରମପୁର, ବାହୁଦା ନଈ କୂଳରେ। ଗାଁ ମଝିରେ ମାନ୍ଦ୍ରାଜ ଓ ଓଡ଼ିଶାର ସୀମା। ଇଚ୍ଛାପୁରକୁ ବାଟ ତିନି କୋଶ ହେବ କି ନାହିଁ, ରାଜନୀତି ସେ ବୁଝେ ନାହିଁ। ଇଚ୍ଛାପୁର କି ବିଜୟନଗର ଓଡ଼ିଶାରେ ମିଶିବା ଉଚିତ କି ନୁହେଁ, ବ୍ରହ୍ମପୁର କି କଟକ ଆନ୍ଧ୍ରପ୍ରଦେଶରେ ମିଶିବ କି ନାହିଁ, ସେ କଥା ସେ କେବେ ବିଚାର କରିନାହିଁ। ସେ ଜାଣେ ସେ ଇଚ୍ଛାପୁରର ଝିଅ, ବିକ୍ରମପୁରର ବୋହୁ। ଇଚ୍ଛାପୁର ତାର ଜନ୍ମଭୂମି, ବିକ୍ରମପୁର ତାର କର୍ମଭୂମି। ପୁରା ପଚିଶଟି ବର୍ଷ କଟିଗଲା। ଘର ଆଗରେ ରାସ୍ତା କଡ଼ରେ ଯେଉଁ ମୁଣ୍ଡି ସାହାଡ଼ା ଗଛ, ସେଇ ତାହାର ସାକ୍ଷୀ। ବାହୁଦା ନଈର ବାଲି, ନଈ ସେପାରି ପାହାଡ଼ ଧାଡ଼ି, ଆଉ ଶେଷକୁ ତାର ଆଖି ଦୁଇଟା, ଏମାନେ ବି ତାର ସାକ୍ଷୀ। ଚଷା ଘରର ଝିଅ ବୋହୁ ହୋଇ ଯେତେବେଳେ 15 ବର୍ଷର ଝିଅ ବିକ୍ରମପୁରରେ ଗୋଡ଼ ଦେଲା, ସେତେବେଳେ ଗାଁ ମଝିରେ ତାର ଦରଭଙ୍ଗା କୁଡ଼ିଆ ନଥିଲା। ଶାଶୁ ଶ୍ୱଶୁର ଗେରସ୍ତ ଦିଅର ନଣନ୍ଦ ସମସ୍ତେ ଥିଲେ। ହଳ ବଳଦ ଗାଈ ମଇଁଷି ଛେଳି କୁକୁର ସମସ୍ତେ ସେ ଘରେ ଆଶ୍ରା ନେଇଥିଲେ। ଜମିବାଡ଼ି ଧାନ ଅମାର। ରାଧାକୁ ଦେଖି ସମସ୍ତେ ଭାରି ଖୁସି ହେଲେ। ତାର ଉପରେ କିଛି ବିଶେଷତ୍ଵ ନଥିଲା, ଢଙ୍ଗରେ ବି ଶ୍ୟାମଳବର୍ଣ୍ଣ ପୁରପଲ୍ଲୀର ଶହ ଶହ ଝିଅ ବୋହୂଙ୍କ ପରି ସ୍ୱାସ୍ଥ୍ୟଟି ଭଲ। ଘର କାମ କରିବାରେ ନିପୁଣ, କ୍ଳାନ୍ତି ଜାଣେ ନାହିଁ। ଖିଆପିଆରେ ଆପତ୍ତି ଓଜର ନଥାଏ। ଘରର ବୋହୁ ପେଜ ପାଣି ଯାହା ମିଳେ ଖାଇଦେଇ ସମସ୍ତଙ୍କ ସଙ୍ଗେ ଯୋଗ ଦେଇ କାମ କରେ, ଘରର ମଙ୍ଗଳ ପାଇଁ। ଘର ଆଗରେ ସେ ଯେଉଁ ମୁଣ୍ଡି ସାହାଡ଼ା, ବଢ଼େ ନାହିଁ କି ଛିଡ଼େ ନାହିଁ। ପୁରୁଷେ ଉଞ୍ଚା ଝଙ୍କାଳିଆ, ଟିକି ଟିକି ପତର, ତାରି ଗଣ୍ଡିର ଗୋଟିଏ ଜାଗାରେ ସିନ୍ଦୁର ଲାଗିଛି। ସେଇ ଗଛରେ ଠାକୁରାଣୀ ଆଶ୍ରା କରିଛନ୍ତି। ଗଛ ପଛକୁ ତିନି ସାକ୍ଷିଆ ହୁଙ୍କା, 6 ମାସ ସେ ବଢ଼ି ବଢ଼ି ଉପରକୁ ଉଠେ, ମୁଣ୍ଡି ସାହାଡ଼ାର ମଥା ଛୁଏଁ। ବର୍ଷା କାଳରେ ପୁଣି ଛିଡ଼ି ଛିଡ଼ି ଯାଏ, ମୁଣ୍ଡି ସାହାଡ଼ାର ଅଧା ଯାଏଁ ଖସି ଆସେ, ହୁଙ୍କା ମୂଳରେ ଗାଡ଼। ବେଳେବେଳେ ନାଗସାପ ବାହାରି ଠାକୁରାଣୀଙ୍କୁ ପ୍ରଦକ୍ଷିଣ କରେ, ପୁଣି ଗାଡ଼ରେ ପଶେ। ବାସୁକୀର ପ୍ରପଣ ନାତି ସେ, ଶିବଙ୍କ ପୈତା। ମୁଣ୍ଡି ସାହାଡ଼ାରେ ହରପ୍ରିୟା ଠାକୁରାଣୀ କି ତାଙ୍କର କେଉଁ ପୋଇଲି ପରିବାରର ଅଂଶ ବିରାଜମାନ। ତାଙ୍କ ଦେହରକ୍ଷୀ ରୂପେ ଶିବଙ୍କ ନାଗର ଚାକ୍ରବାକର କେଉଁ ହରିଜନ ନାଗପିଲାର ନାତି ପଣନାତି ନାଗବଚ୍ଚା ଠାକୁରାଣୀଙ୍କୁ ଜଗି ରହିଛି। ପଛରେ ପୁଣି କୈଳାସ ପର୍ବତର ନମୁନା। ରାଧା ଯେଉଁଦିନ ବୋହୁ ହୋଇ ଆସିଥିଲା, ମୁଣ୍ଡି ସାହାଡ଼ାକୁ ପ୍ରଣାମ କରିଥିଲା। ଠାକୁରାଣୀଙ୍କ ପାଖରେ ପୂଜା ବାଜା ଭୋଗରାଗ ମଧ୍ୟ ହୋଇଥିଲା। 25 ବର୍ଷ କାଳ ସେ ଏଇଆ ଦେଖି ଆସିଛି, ଭଲ ମନ୍ଦ ସବୁ କାମରେ। ହିସାବ କଲେ ଜଣାପଡ଼ିବ କେତେ ଛେଳି ମେଣ୍ଢା କୁକୁଡ଼ାର ରକ୍ତ ମୁଣ୍ଡି ସାହାଡ଼ା ତଳେ ଢଳା ହୋଇଛି। ଠାକୁରାଣୀଙ୍କୁ ସନ୍ତୋଷ କରାଯାଇଛି। ଗଛରେ ଯେତେ ପତର ସେତିକି ଆତ୍ମା ସେଥିରେ ଆଶ୍ରୟ ନେଇଛନ୍ତି। ସମସ୍ତେ କଲ୍ୟାଣ କରୁଛନ୍ତି, ବିକ୍ରମପୁରର ମଙ୍ଗଳ ହେଉ। କାହାର କ'ଣ ମଙ୍ଗଳ ହୋଇଛି କି ନାହିଁ, ରାଧିର ମଙ୍ଗଳ ତାର ଖଣ୍ଡିଆ କୁଡ଼ିଆରୁ ଜଣାଯାଏ। ମୁଣ୍ଡରେ କେରା କେରା ବାଳ ପାଚିଗଲାଣି, ଦାନ୍ତ କେତୋଟି ହଲିଲାଣି, ଦେହ ହେଲାଣି ପଥୁରିଆ, ମନ ହେଲାଣି ଟାଣ, ଠିକ୍ ଯେମିତି ନଈ ସେପାରି ପାହାଡ଼ ଉପର ପଥର। ଜୀବନଟା ଏ ବାହୁଦା ନଈର ରୁକ୍ଷ ବାଲିପନ୍ତାର ପରି ନିରସ, ଅନୁର୍ବର, ଅନାବଶ୍ୟକ। 25 ବର୍ଷର ଇତିହାସ ଆଜି ରାଧିକୁ କରିଛି ମୂଲିଆଣୀ। ସେ ବି ହୋଇଛି ଠିକ୍ ଏଇ ମୁଣ୍ଡି ସାହାଡ଼ା ପରି, ଦୁଇ କୂଳରେ ତାର ଆଉ କେହି ନାହିଁ। ସବୁ ସେ ସହିଛି, ତଥାପି ବଞ୍ଚିଛି। ବଞ୍ଚିବା ପାଇଁ ମୂଲ ଲାଗୁଛି, ଭବିଷ୍ୟତ ପାଇଁ ପୁଣି ସଞ୍ଚି ରଖୁଛି। ଭବିଷ୍ୟତ ଆହୁରି ପୁଣି ତହିଁରେ ଆସ୍ଥା। 50 ବର୍ଷର କରୁଣ ଇତିହାସ, ସମସ୍ତେ ତାର ମରିହଜି ଗଲେ ଗୋଟିକ ପରେ ଗୋଟିଏ। ଠାକୁରାଣୀଙ୍କୁ ସନ୍ତୋଷ କରିବାକୁ ଜଣକ ପରେ ଜଣେ ସେଇ ମୁଣ୍ଡି ସାହାଡ଼ା ତଳେ ସମସ୍ତଙ୍କ ପାଇଁ ବୋଦା ରକ୍ତ ଢାଳିଛି, କାକୁତି ମିନତ ହୋଇ ଆଖିର ଲୁହ ନିଗାଡ଼ିଛି। ତଥାପି ଦେବତା ଶୁଣିଲେ ନାହିଁ, କିଏ ଆଗରେ ଗଲା ଆଉ ପୁଣି କିଏ ପଛରେ, କ'ଣ ହୋଇଥିଲା, କାହିଁରେ ଗଲେ, ଏସବୁ ବର୍ଣ୍ଣନା କରି ଲାଭ ନାହିଁ, ସମସ୍ତେ ଗଲେ। 10 ବର୍ଷ ତଳେ ସେଇ ଅଲକ୍ଷଣୀ ଘରେ ରହିଗଲେ ଦିଓଟି ବିଧବା, ରାଧା ଓ ତାର ଯା ମୋତି। 17 ବର୍ଷର ଟୋକି। ସେହି ବର୍ଷ ବିକ୍ରମପୁରରେ ଲାଗିଲା ନିଆଁ, ଅନେକ ଘର ପୋଡ଼ି ଜଳି ପାଉଁଶ ହୋଇଗଲା, ରାଧିର ଘର ବି। ସମସ୍ତେ ଭଲ ଘର ତୋଳିଲେ, ରାଧି ତୋଳିଲା ଦୁଇ ବଖରିଆ କୋଡ଼ିଆ, ବଡ଼ ଘର ତାଙ୍କ କ'ଣ ହେବ, କିଏ ଭୋଗ କରିବ। ଶ୍ୱଶୁର ଇପାରି କୃଷ୍ଣମୂର୍ତ୍ତି କୁମୁଟି ଠାରୁ କରଜାଣୀ ଦୁଇ ପୁଅଙ୍କର ବାହାଘର କରିଥିଲେ। ଗେରସ୍ତ ଓ ଦିଅର ବିଶି ପାତ୍ର ଠାରୁ କରଜାଣୀ ବାପା ମାଆଙ୍କର ଶୁଦ୍ଧି ଓ ଭଉଣୀ ବାହାଘର କଲେ। ସ୍ୱାମୀ ଓ ଦିଅରଙ୍କ ଚିକିତ୍ସା ପାଇଁ ଓ ପୁଣି ପ୍ରେତକ୍ରିୟା ପାଇଁ ରାମ ପଟ୍ଟନାୟକ ଘରେ କାଗଜ ସନ୍ତକ କରି ରାଧି ଆଉ ମୋତି ଟଙ୍କା ଆଣିଥିଲେ। କୁମୁଟି, ବ୍ରାହ୍ମଣ ଓ କରଣ ତିନିହିଁ ବିଚାର କରି ରାଧି ମୋତିଙ୍କର ସମ୍ପତ୍ତି ବଣ୍ଟାମଣ୍ଟି କରିନେଲେ। ଖାଲି ଘରଟିଏ ଓ ଏଇ ଦରଭଙ୍ଗା କୁଡ଼ିଆ ଖଣ୍ଡକ ଛାଡ଼ିଦେଲେ, ଭବିଷ୍ୟତରେ ନେବେ ବୋଲି ଆଶା ଥାଏ। ଏସବୁ 10 ବର୍ଷ ତଳର ଘଟଣା। ଦିନେ ରାତିରେ ସେଇ କୁଡ଼ିଆ ଘରେ ମୋତିର ମୁଣ୍ଡକୁ କୋଳରେ ପୂରେଇ ରାଧା ଶୋଇକରି ସପନ ଦେଖୁଛି, ସବୁ ଦୁଃଖର ସପନ। ଅଙ୍ଗିନୀ ବି ହେଲା କଥା, ନିଦ ଭାଙ୍ଗିଗଲା, ଆଖିରୁ ଗଡ଼ି ଆସୁଥିବା ଲୁହକୁ ପୋଛିଲା, ଅନ୍ଧାରରେ ମୋତିର ମୁଣ୍ଡକୁ ଆଉଁସିଲା, ମୋତିର ନିଦ ଭାଙ୍ଗିଗଲା। ପଚାରିଲା, କ'ଣ ହେଲା ଅପା? ରାଧା ତାର ହାତ ଧରି ଥଙ୍ଗେଇ ଥଙ୍ଗେଇ କହିଲା, ମୋତିଲୋ ଅବିଗୁଣ ପାଇବୁ ନାହିଁ, ତୋରି କଥା ଭାବୁଥିଲି, ସବୁ ତ ଗଲା, ସାହା ସମ୍ବଳ କିଛି ନାହିଁ, ଟୋକି ବୟସ ତୋର, ତୁ ଦ୍ୱିତୀୟା ହୋଇଯା। ମୋତି ଚମକି ଉଠିଲା, ରାଧି ହାତରୁ ହାତ ଟାଣି ନେଲା। ରାଧା ତା ମନ କଥା ବୁଝିଲା, କହିଲା, ରାଗିଲୁ କି? ରାଗ ନା ମୋତି, ତୋର ଭଲ କହୁଛି, ଲୋକେ ପଙ୍କକୁ ସିନା ଠେଲିଦେବେ, ବୁଡ଼ିଗଲା ମଣିଷକୁ ଉଦ୍ଧରିବାକୁ କେହି ହାତ ବଢ଼େଇବେ ନାହିଁ। କୃଷ୍ଣମୂର୍ତ୍ତି ଅନ୍ଧାରରେ ଆସି ଅନ୍ଧାରରେ ଯାଉଛି ସିନା, ହିନିମାନିଆ କପାଳକୁ କିଛି ଅଛପା ରହିବ ନାହିଁ। ସାପ ପରି ଫଁ ଫଁ ହେଲା ମୋତି, ତିହିଙ୍କା ଛାତିରେ ହାତ ଚାପି କହିଲା, ଭାରି ସତୀ ସୁଲକ୍ଷିଣୀଟା ତ। ତା ପାଟିରେ ହାତ ଦେଇ ରାଧା କହିଲା, ପାଟି କରନା, ଚିଡ଼ି ମାଡ଼ୁଛି ଯଦି ମୋ ପିଠରେ ଦୁଇପୁଞ୍ଜା ବସେଇ ଦେ, ତୋର ଦୋଷ ମୁଁ ଦେଉନାହିଁ, ନିଜକୁ ମଧ୍ୟ ମୁଁ ସତୀ ସୁଲକ୍ଷିଣୀ ବୋଲି କହୁନାହିଁ, ଅଙ୍ଗେ ଯାହା ନିଭେଇଛି ସେଇ କଥା ତୋତେ କହୁଛି, ମୋ ସାନ କୁହା ମାନ, ମୋ କଥାରେ ହଁ ଭର। ମା ହେବାକୁ ସମସ୍ତଙ୍କର ମନ ହୁଏ, ମା ହେବାକୁ 10 ଦିଗ ଅନ୍ଧାର ଦେଇସାରିଲୁ ମୋତି, ତୋ ଦୋଷ ମୁଁ ଦେଉନାହିଁ କି ମୋର ଚହଲା ମନ ପାଇଁ ମୋ ଦୋଷ ମୁଁ ଦେଉନାହିଁ, ତୋର ବୟସ ଅଛି, ତୋ ପାଇଁ ମୁଁ ଅଛି, ଦୂରରେ ଥାଇ ହେଲେ ତୋରି ସୁଖ ଟିକେ ଦେଖେ। ମୋତିଲୋ ରାଧା ତୁନି ହେଲା, ମୋତି ଥକା ହୋଇ ଭାବିଲା, ଖରାଦିନ ବାହାରେ ଉଜ୍ଜଳ ଜହ୍ନ ଆଲୁଅ, ନିଶବ୍ଦ ରାତି, କୁଡ଼ିଆକଡ଼ ଆମ୍ବ ଗଛ ଛାଇଆଡ଼ୁ ଖଣ୍ଡିକାଶ ଶୁଭିଲା। ମୋତି ଚମକି ଉଠିଲା, ରାଧାର ବେକ କୁଣ୍ଢେଇ ଧରି କାନ୍ଧ ଉପରେ ମୁଣ୍ଡ ନଦିଦେଲା, ଗୋଟା ଛାଏଁ ଥରୁଥାଏ। ଆମ୍ବ ଗଛ ଥାଇ ତଳୁ ତାଳି ଶବ୍ଦ ଶୁଭିଲା, ମୋତି କିଟମିଟ୍ କରି କୁଣ୍ଢେଇ ଧରିଲା ରାଧାକୁ, ଥରିଲା ଗଳାରେ କହିଲା, ତୋ ଇଚ୍ଛା। ମୋତି ଦ୍ୱିତୀୟା ହୋଇଗଲା ନୂଆପଡ଼ା, ରାଧାର ଘର ବନ୍ଧା ପକେଇଲା, ମୋତିର ହେଲା ପୁଅ, 7 ବର୍ଷ ତାକୁ ପୁରିଲା। ରାଧା କେବେ ମୋତି ଘରକୁ ଯାଇନାହିଁ, ସେ ଜାଣେ ତାର ଖର ନିଶ୍ୱାସରେ ସବୁ ଜଳିଯାଇଛି, ମୋତି ପୁଅ ଗେରାସ୍ତାଣି ସୁଖରେ ରହୁ, ଆୟୁଷ ପାଇଁ ସଂସାରରେ ବଞ୍ଚି ରହୁ, ମୋତି ଖବର ପଠାଏ, ରାଧା ମନା କରେ। ରାଧା ଯାଇଥିଲା ନୂଆପଡ଼ା, 8 ବର୍ଷ ପରେ ମୋତି ସାଙ୍ଗରେ ଦେଖା ହେଲା, ଦୁଇ ଯାଆଙ୍କ ଆଖିରୁ ଲୁହ ଝରିଲା। 7 ବର୍ଷର ପୁଅ ଜଟିଆ ମୁଣ୍ଡରେ ହାତ ବୁଲେଇଲା ରାଧା, 8 ବର୍ଷର ସଞ୍ଚିତ ଧନ ଟଙ୍କା କେଇଟି ମୋତି ହାତରେ ଦେଇ ଆସିଲା। 15 ଦିନ ପରେ ଖବର ଆସିଲା ମୋତି ଘରୁ, ଲୋକ ଖବର ନେଇ ଆସିଲା, ଜଟିଆର ଦେହ ଖରାପ, ଆଖି ଫିଟୁ ନାହିଁ, ହତଜ୍ଞାନ ହୋଇପଡ଼ିଛି, ମୋତି ତାକୁ ଥରେ ଯିବାକୁ ଖବର ପଠେଇଛି। ରାଧା ମନା କରି ପଠେଇଲା, ଖବର ଦେଲା, କେଉଁ ଠାକୁର ନାମରେ ପାଣି ଛଡ଼େଇ ଦେ, ମୁଁ ଯିବି ନାହିଁ। ଲୋକଟି ଫେରିଗଲା ରାତିରେ, ସେଇ ଅନ୍ଧାର ରାତିରେ, ରାତି ଅଧ, ଆକାଶ ମେଘାଚ୍ଛନ୍ନ, ଗୋଟିଏ ହେଲେ ତାରା ଦିଶୁନାହିଁ, ନିଥର ପ୍ରକୃତି, ପବନର ହିଲୋଳ ନାହିଁ, ସବଳ ନିଶବ୍ଦ, ରାଧାର ଆଖିକୁ ନିଦ ନାହିଁ, ଯନ୍ତ୍ରଣାରେ ଛଟପଟ ମନ, କିଡ଼େ ଭୁଲ ସେ ନକଲା, ମନ ମାରି ଏତେ ଦିନ ସେ ରହିଥିଲା, କାହିଁକି ମାଆରେ ହୋଇ ସେ ଗଲା ମୋତି ଘରକୁ, କାହିଁକି ସେ ଜଟିଆ ପୁଅର ମୁଣ୍ଡରେ ହାତ ବୁଲେଇଲା। ଦୁନିଆରେ ଜନ୍ମ ହୋଇ କାହାରିକୁ ସ୍ନେହ କରିବାର ଅଧିକାର ତାର ନାହିଁ, ଯାହାକୁ ସ୍ନେହ କରିଛି ତାର ହୋଇଛି ଅମଙ୍ଗଳ, ସତରେ କ'ଣ ଜଟିଆ ବଞ୍ଚିବ? ଜଟିଆକୁ ସେ ସ୍ନେହଭରା ଆଖିରେ ଚାହିଁଥିଲା, ତାକୁ ସେ ଆଦର କରିଥିଲା, ପେଟ ତାର ପୁରି ଉଠିଥିଲା, ଦୈବ କ'ଣ ସହିବ, ଠାକୁର ଠାକୁରାଣୀଙ୍କୁ ସେ ଆଉ ଡାକିବ ନାହିଁ, କେତେ ତ ଡାକିଛି କେହି ତ କେବେ ଶୁଣିନାହାନ୍ତି। ମୁଣ୍ଡି ସାହାଡ଼ା ତଳେ ଉପାଧିଆ ପଡ଼ି ପଡ଼ି ରାତି କଟେଇଛି, ତଳେ ମୁଣ୍ଡ କୋଡ଼ି ରକ୍ତ ବାହାର କରିଛି, ତଥାପି ଠାକୁରାଣୀ ଶୁଣିନାହାନ୍ତି। ରାତି ପାହିଲେ ଅଶୁଭ ଖବର ଆସିବ। କେତେ ଅଶୁଭ ଖବର ତ ତା ମନରେ ଭେଦିଛି, ଜଟିଆର ମରଣ ଖବର ବି ସେମିତି ତା କାନରେ ବାଜିବ, ମନରେ ପଶିବ। ହୁଏତ ଥକା ହୋଇ ଘଣ୍ଟାଏ ବସିବ ଆଉ ଆଖିରୁ ଲୁହ ଗଡ଼େଇବ। ପେଟ ତାତିଲେ ସବୁ ଦୁଃଖ ଛାତି ତଳେ ଛପେଇ ଗଲା କଥା ପଛକୁ ପକାଇ ପୁଣି ବାହାରି ପଡ଼ିବ ସେ ମୂଲ ଲାଗିବାକୁ। ମନର କୋହ ରାଧା ସହିପାରିଲା ନାହିଁ। ଦେବତାକୁ ସେ ଆଉ ପୂଜା କରିବ ନାହିଁ। ଦେବତା କେବେ ମଣିଷର କଥା ଭାବେ ନାହିଁ। ଏଇ ଯେଉଁ ମୁଣ୍ଡି ସାହାଡ଼ା ଯାହାର ମୂଳରେ ମଣିଷ ତାର ଭକ୍ତି ଅଜାଡ଼ି ଦେଇ ଗୁହାରି କରିଛି, ତାରି ଦେହରେ ଠାକୁରାଣୀ ବିଜେ କରିଛନ୍ତି। ଜୁଳୁ ଜୁଳୁ କରି ସବୁ ଦେଖୁଛି, କାହିଁକି ସେ ରହିବ, କାହିଁକି ସେ ପୂଜା ପାଣି ପାଇବ, ସବୁ ତ ଗଲା, ସେ ବି ଯାଉ, ଏ ଠାକୁରାଣୀ ତାର ସର୍ବନାଶ କରିଛି, ସେ ତାକୁ ଛାଡ଼ିବ କାହିଁକି। ରାଧା ମନ ଉଲ୍ଲାସରେ ହସିଲା। ସେ ଦୁର୍ବଳ ମଣିଷ ଉପରେ ଦାଉସାତି ପାରିବ ନାହିଁ, ସେ ଆଜି ଦେବତାକୁ ନିଜର କରାମତି ଦେଖାଇବ, ଲୋକେ ତାର ଯାହା କରିବାର କରନ୍ତୁ। ରାଧା ଉଠିଲା, ଅନ୍ଧାରରେ ଦରାଣ୍ଡି ଦରାଣ୍ଡି କ'ଣ ଖୋଜିଲା। ରାତି ପାହିଲା, ମୁଣ୍ଡି ସାହାଡ଼ା ମୂଳରେ ଲୋକେ ଜମା ହୋଇଛନ୍ତି। ରାଧା ଜିଭ କାମୁଡ଼ି ପଡ଼ିଛି, ଦୂରରେ ଛିଟକି ପଡ଼ିଛି ଟାଙ୍ଗିଆ ଖଣ୍ଡେ, ମୁଣ୍ଡି ସାହାଡ଼ା ମୂଳରେ ଦି ଚାରି ଚୋଟ କୁରାଡ଼ିର ଦାଗ, କ୍ଷୀର ନିଗିଡ଼ି ପଡ଼ୁଛି, ରାଧାର ପାଦ ଉପରେ ନାଗଦଂଶନର ଚିହ୍ନ, ଛୋଟ ଛୋଟ ଦିଓଟି ଦାଗ। ଠାକୁରାଣୀର ପ୍ରତାପ,